ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପରିଚାଳନାରେ ନିୟୋଜିତ ଓଡ୍ରାଫ୍ ଦଳ ସଂଖ୍ୟା 30କୁ ବୃଦ୍ଧି କରାଯିବ। ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରତ୍ନଭଣ୍ଡାର ଖୋଲାଯିବ, କହିଲେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପସାୟତ। ଏନ୍ସିଇଆର୍ଟି ପାଠ୍ୟପୁସ୍ତକର ଆବଶ୍ୟକତା ଓ ଅନ୍ୟ ପ୍ରସଙ୍ଗଗୁଡ଼ିକ ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେ ସମୀକ୍ଷା, ଏବଂ ପୁରୀ ରଥଯାତ୍ରା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ କଲେ ସମୀକ୍ଷା ବୈଠକ। ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଧ୍ୟକ୍ଷତା କରି ବର୍ଷା ଯୋଗୁଁ ସହରାଞ୍ଚଳରେ ସୃଷ୍ଟି ହେଉଥିବା ବନ୍ୟା ଭଳି ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ନଗର ଉନ୍ନୟନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ବଳ ଥିବା ନଦୀବନ୍ଧ ଏବଂ ପୂର୍ବରୁ ସୃଷ୍ଟି ହୋଇଥିବା ଘାଇଗୁଡ଼ିକର ତୁରନ୍ତ ମରାମତି କରିବା ପାଇଁ ଜଳସେଚନ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କଟକ, ଭୁବନେଶ୍ୱର ସମେତ ଅନ୍ୟ ସହରାଞ୍ଚଳଗୁଡ଼ିକରେ ବନ୍ୟା ସ୍ଥିତିରେ ସୁଧାର ପାଇଁ ବୈଷୟିକ ବିଦ୍ୟାର ସହଯୋଗରେ ଦିଲ୍ଲୀ ଆଇଆଇଟି ସହିତ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ରାଜ୍ୟ ସରକାର ପ୍ରସ୍ତୁତ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବନ୍ୟା ସ୍ଥିତିରେ ରାଜ୍ୟ, ଜିଲ୍ଲା ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ, ସାପକାମୁଡ଼ା ଇଞ୍ଜେକ୍ସନ ଏବଂ ଔଷଧ ସମେତ ଖାଦ୍ୟପଦାର୍ଥ ଏବଂ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ମହଜୁଦ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନାରେ ନିୟୋଜିତ ଓଡ୍ରାଫ୍ର ଦଳ ସଂଖ୍ୟା 20ରୁ 30କୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆମର ଭୁବନେଶ୍ୱର ମହାନଗର ନିଗମ ଯେଉଁ ଅଛି ସହରାଞ୍ଚଳ ଅଞ୍ଚଳ, ଏଥିରେ ବି ଯେଉଁ ବନ୍ୟା ଆସେ ସହର ଭିତରେ, ସେଥିପାଇଁ ତାକୁ କିଭଳି ଭାବରେ ଆଗାମୀ ଦିନରେ ତାର ସୁବନ୍ଦୋବସ୍ତ କରାଯିବ ସେଥିପାଇଁ ଗୋଟିଏ ଯୋଜନା କରାଯାଇଛି ଏବଂ ତାଙ୍କୁ ଦାୟିତ୍ୱ ବି ଦିଆଯାଇଛି। 300 କୋଟି ଟଙ୍କାର ଏକ ପ୍ରସ୍ତାବ ସେମାନେ ତିଆରି କରିବେ ଏବଂ ସେଟା ଆମକୁ ପ୍ରଦାନ କରିବେ। ଏବଂ ଯେଉଁ ବେଶୀ ଗୁରୁତ୍ୱପୂର୍ଣ୍ଣ ଆମେ ଅଡ୍ରାଫ୍ର ସାହାଯ୍ୟ ନେଇଥାଉ ବନ୍ୟା ସମୟରେ, ଏବଂ ଏହି ଅଡ୍ରାଫ୍ ମଧ୍ୟ ବହୁତ ଭଲ ସେ ସଫଳତା ଅତୀତରେ ଦେଇଛନ୍ତି। କିଭଳି ଭାବରେ ଏହାକୁ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଏ କାର୍ଯ୍ୟକ୍ରମକୁ ଆହୁରି ଅଧିକ ତୀକ୍ଷ୍ଣ ଏବଂ ସ୍ମାର୍ଟ କରିବା ପାଇଁ ମଧ୍ୟ ତାର 20ଟି ୟୁନିଟ୍ ସବୁବେଳେ କାର୍ଯ୍ୟ କରୁଛି, ତାକୁ 30 ୟୁନିଟ୍ କରିବା ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ବୈଠକରୁ ମିଳିଥିବା ସୂଚନା ଅନୁସାରେ ବିପର୍ଯ୍ୟୟ ସମୟରେ ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି ପାଇଁ 394 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଏବଂ ଆଗାମୀ ଦିନରେ ଆଉ 200 କୋଟି ଟଙ୍କାର ବ୍ୟବସ୍ଥା କରାଯିବ। ଆକସ୍ମିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି 5ଟି ଆଞ୍ଚଳିକ ଅଗ୍ନିଶମ ସେବା କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ବୈଠକରେ 2 ଉପମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ। ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ ପସାୟତ କହିଛନ୍ତି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରତ୍ନଭଣ୍ଡାର ଖୋଲାଯିବ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଜଷ୍ଟିସ୍ ଶ୍ରୀ ପସାୟତ କହିଛନ୍ତି ଆସନ୍ତାକାଲିଠାରୁ 27 ତାରିଖ ପର୍ଯ୍ୟନ୍ତ ସେ ପୁରୀରେ ରହିବେ ଏବଂ ରତ୍ନଭଣ୍ଡାରର ଏକ କମିଟି ବୈଠକରେ ଯୋଗଦେବେ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏ ସମ୍ପର୍କରେ ରାଜ୍ୟବାସୀଙ୍କୁ ଯଥେଷ୍ଟ ପୂର୍ବରୁ ଅବଗତ କରାଯିବ ବୋଲି ସେ କହିଛନ୍ତି। ତେବେ ଏ ନେଇ କୌଣସି ପ୍ରକାର ଗୁଜବକୁ ବିଶ୍ୱାସ ନ କରିବାକୁ ସେ କହିଛନ୍ତି। ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଆସନ୍ତା 8 ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରେ ଆଜି ଏନ୍ସିଇଆର୍ଟି ପାଠ୍ୟପୁସ୍ତକଗୁଡ଼ିକର ଆବଶ୍ୟକତା ଓ ଅନ୍ୟ ପ୍ରସଙ୍ଗଗୁଡ଼ିକର ସମୀକ୍ଷା କରିଛନ୍ତି। ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ, ଏନ୍ସିଇଆର୍ଟି ନିର୍ଦ୍ଦେଶକ, ସିବିଏସ୍ଇ ଅଧ୍ୟକ୍ଷ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁସାରେ ତୃତୀୟ ଏବଂ ଷଷ୍ଠ ଶ୍ରେଣୀର ଏନ୍ସିଇଆର୍ଟି ପାଠ୍ୟପୁସ୍ତକଗୁଡ଼ିକର କେତୋଟି ବହି ଉପଲବ୍ଧ ଥିବାବେଳେ ଅନ୍ୟ କେତୋଟି ପାଠ୍ୟପୁସ୍ତକ ଖୁବ୍ ଶୀଘ୍ର ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯିବ। ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଏନ୍ସିଇଆର୍ଟି ପକ୍ଷରୁ ନୂତନ ପାଠ୍ୟପୁସ୍ତିକା ଯୋଗାଇ ଦିଆଯାଉଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ସମୟରେ ରାଷ୍ଟ୍ରପତିଙ୍କ ସହ ଏକଲବ୍ୟ ଆବାସିକ ବିଦ୍ୟାଳୟଗୁଡ଼ିକରେ ଏନ୍ସିସି ଲାଗୁ କରାଯିବା ସମେତ ଆଦିବାସୀ ଛାତ୍ରଛାତ୍ରୀଙ୍କର ବିକାଶ ପ୍ରସଙ୍ଗ ଉପରେ ଶ୍ରୀ ଓରାମ ଆଲୋଚନା କରିଥିଲେ।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। देश में न्याय का नया दौर, दंड नहीं अब न्याय पर होगा सबका जोर। विकसित भारत का ये है नया अध्याय, सबसे समान व्यवहार मिलेगा सबको न्याय। सरल है, सुलभ है पारदर्शी, तकनीकी युक्त है और है स्वदेशी। इसमें है महिलाओं बुजुर्गों का सम्मान, शामिल है इसमें जन जन की आन। साथ इसके चलने का देश भर चढ़ा जुनून, ये है आजाद भारत के अपने कानून।
पुरीर विश्व प्रसिद्ध रथयात्रा पाई राज्य पुलिस महानिदेशकंक अध्यक्षतारे आज एक समीक्षा बैठक अनुष्ठित होइजाइछि। रथयात्रा को श्रृंखलित करिबा पई 180 प्लाटून पुलिस फोर्स एवं वरिष्ठ अधिकारी माने उपस्थित रहिबे। राष्ट्रपतिंक गस्तक दृष्टि रखी पुलिस पक्षरु स्वतंत्र व्यवस्था ग्रहण करा जाइछि। पुरी रथयात्रा समय यात्री भिड़ दृष्टि रखी उन्नत यात्री सुविधा जोगाई दिया रेलवे पक्षरु कहा। यात्रीमानंक सुविधा एवं ट्रेन चलाचल सुगम करने 24 घंटिया नियंत्रण कक्ष खोला जाई। यात्री भिड़ दृष्टि रखी स्टेशन परिसर परिमल और परिष्कार परिच्छन्नता उपरे गुरुत्वारोप करा। सुवर्णपुर जिला ओलुंडा गोष्ठी स्वास्थ्यकेंद्र पक्ष जनसंख्या नियंत्रण पर सचेतनता रथर शुभारंभ हो। सचेतनता रथ आसंता 13 तारीख पर्यंत ओलुंडा ब्लक विभिन्न ग्राम से बुली जनसंख्या नियंत्रण संपर्कित बार्ता प्रचार कर। बौद्ध जिला हरबंगा ब्लक पुरुणा कटक ठारे ओडिशा राज्य श्रमिक समवाय समिति पक्षरु दिनिकिया तालीम शिविर अनुष्ठित होइजाइछि। साधारण खाउटिंग पई बजार दर ठारु रिहाती दर रे खाउटी सामग्री पाइपरिबा, श्रमिक मानंकर स्वास्थ्य बीमा संपर्क रे तालीम प्राप्त अधिकारी माने श्रमिक मानंकु बुझाइथिले। नुआपड़ा जिला खड़ियाल उच्च माध्यमिक महाविद्यालय परिसर में युव रेडक्रॉस पक्षरु 75तम वन महोत्सव पालित होइजाइछि। देश रे मांक पई मुख्य प्रिय शीर्षक प्रधानमंत्री आह्वान क्रमे महाविद्यालय परिसर में चारारोपण करा जायथिला। बौद्ध जिला बघियापाड़ा स्वास्थ्य और आरोग्य केन्द्र पक्षरु रक्त सिकुड़ी बा सिकिल्सल रोग संपर्कित सचेतनता कार्यक्रम मेंढीमाल सरकारी हाईस्कल अनुष्ठित होइजाइछि। सिकिल्सल रोगर कारण लक्षण और प्रभाव संपर्क में स्कूल छात्र छात्री को डाक्टर विमल कुमार साहू बुझाइथिले। एथिसह रक्त नमूना परीक्षा पई मध्य परामर्श देइथिले। संबलपुर बनखंड डिविजन सदर रेंज झांकरभाली ग्राम में 11 केवी विद्युत संस्पर्शे आसी गोटे हाथी मृत्यु घटी। गतकाली विलंबित राति में जुजुमरा बसियापड़ा अंचल एक हाथीपोल जावास हाथी विद्युत संस्पर्शे आसी घटनास्थल में हाथीटर मृत्यु घटी। वन विभाग घटनार तदंत कर। मालकानगिरी निर्वाचन मंडल पूर्वतन विधायक आदित्य माढ़ी अंत्येष्टिक्रिया संपन्न हो। आज पार्थिव शरीर मालकानगिरी पहुंचा पर बीजेपी जिला कार्यालय पक्ष बहु मान्यगण्य व्यक्ति आसी शेष दर्शन करते पार्थिव शरीर को पैतृक ग्राम रोडमताली मालकानगिरी विधायक नरसिंह माड़कामी चितलकुंडा विधायक मंगु खेलों समेत बहु कर्मी और बहु मान्यगण्य व्यक्ति उपस्थिति में शेषकृत्य संपन्न होता। आकाशवाणी और दूरदर्शन जांत्रिक विभाग अवसरप्राप्त कर्मचारी रामकृष्ण स्वाई गतकाली परलोक हो। दीर्घ 42 वर्ष चाकरी काल में स्वर्गत स्वाई आकाशवाणी और दूरदर्शन जांत्रिक विभाग में प्रशंसनीय कार्य करते। ढेंकानाल पौर परिषद साधारण बैठक सम्मेलन कक्ष में अनुषित हो। म्युनिसिपालिटी राजस्व वृद्धि पर बैठक में गुरुत्वारोप सहित नियमित राजस्व संग्रह निष्पत्ति। बैठक में मिली सूचना अनुसार गत आर्थिक वर्ष में ढेंकानाल पौर संस्था पक्ष 66,17,000 टंकार राजस्व आदाय होता। दक्षिण पश्चिम मौसुमी बायु सक्रिय थिबारु राज्यर विभिन्न स्थान में वर्षा लागि रहिछि। आसंता काली सुद्धा राज्यर 10टी जिले सुंदरगढ़ झारसुगुड़ा संबलपुर देवगढ़ अनुगुल केन्दुझर बरगढ़ मयूरभंज बलांगीर और कलाहांडी में घड़घड़ी सह प्रबल वर्षा होगा नहीं भुवनेश्वर आंचलिक पानीपाग विज्ञान केन्द्र पक्षरु सतर्क सूचना जारी करा जाइछि। मुख्य संवाद पुणि थरे। विपर्य परिचालन में नियोजित ओड्राफ दल संख्या 30 को वृद्धि करा। विपर्य परिचालन कमिटी बैठक में कहिले मुख्यमंत्री मोहन चरण माझी। एनसीईआरटी पाठ्यपुस्तक आवश्यकता और अन्य प्रसंगगुड़िक केन्द्र शिक्षामंत्री धर्मेन्द्र प्रधान कले समीक्षा एवं पुरी रथयात्रा पर पुलिस महानिर्देशक कले समीक्षा बैठक। आंचलिक संवाद आज पाई एतिकिरे शेष होला।